ହ୍ୟାଲୋ, ମୁଁ ନିର୍ମଳା ପ୍ରଧାନ କହୁଛି, ଭାଗବତ ମଠ ବସ୍ତିରୁ, 50 ନମ୍ବର ୱାର୍ଡ। ଆମର ଏଠି ପାଣି ପ୍ରୋବ୍ଲେମ ହଉଛି, ପୁରା ମାନେ ଫ୍ଲୋରେ ପାଣି ଆସୁଛି, କିଛି ବି ମାନେ ଘିନ ଜାତିଆ ଲଗେଇକି ଶୁଖିବାକୁ ପଡୁଛି। ତାପରେ ଆସୁଛି ଗୋଟେ ସାଢେ ଗୋଟେ କିମ୍ବା ଦିଟା, ଖାଇବା ପିଇବା ଶୋଇବା ଟାଇମ ଯେମିତି ଆସୁଛି, ବହୁତ ଖରାରେ ଆମେ ମାନେ ଏଠି ପାଣି ଶୁଖଉଛୁ। ତାପରେ ଅଳିଆ ପ୍ରୋବ୍ଲେମ ବି ଅଛି, ଅଳିଆ ଆସୁଛି ରୋଡ୍ରେ ରହୁଛି, ଆମେ ଭିତରୁ ଗୋଟେ ଲୋକ ଗଲା ବେଳକୁ ଅଳିଆ ଗାଡି ତାର ସେ ପଳଉଛି, ଆମେ ଅଳିଆଟା ପକେଇବୁ କେମିତିଆ? 2-3 ଦିନ ପୁରା ରହିଲା ପରେ ଯାଇକି ଜଗିକି ଠିଆ ହେଲା ପରେ ଯାଇକି ଅଳିଆ ପକଉଛୁ ଆମେ। ବାହାରି ପଟେ ବି ପ୍ରୋବ୍ଲେମ, ପତ୍ର ମାସିଆ ହେଲେ ଟିକେ ବର୍ଷା ପକେଇଦେଲେ ବହୁତ ମାନେ ପାଣି ଘରେ ଆସିକି ଅସନା ପାଣି ପଶୁଛି, ଆମେ ଚଳିବୁ କେମିତି? ପୁରା ମାନେ ବେଙ୍ଗ ସାପ କହିଲା ଭଳିଆ ଆସିକି ଇଏ ହଉଛି। ଆମେ ଯଦି ଏତିକି ସୁବିଧା କରନ୍ତେ ବହୁତ ମାନେ ଆମକୁ ଭଲ ଲାଗନ୍ତା।
ଆଜ୍ଞା।